ହ୍ୟାଲୋ, ମୋ ନାଁ ଲିଲି ସାହୁ। ମୁଁ ଇନ୍ଦିରା ମଇଦାନ ସାହିରୁ କହୁଛି, 38 ନମ୍ବର ୱାର୍ଡରୁ। ଖରାଦିନେ ଆମର ଯେମିତି ଅସୁବିଧା ପାଣିର ନ ହବା ପାଇଁ କି ପାଣି ଲାଇନ ଆମର ଆସିଛି। ଆମେ ଆଗରୁ ସୁବିଧା ନଥିଲା ଦେଇଛନ୍ତି, ଆଉ ଆମେ ପାଣି ଷ୍ଟକ ରଖୁଛୁ। ଯଦି ଆଜି କିଛି ଅସୁବିଧା ପାଣିର ହୁଏ, କାଲି ପାଇଁ କି ଆମର ଚଳେଇବା ପାଇଁ କି ଆମେ ପାଣି ଷ୍ଟକ ରଖୁଛୁ। ଆଉ ଆଗରୁ ସୁବିଧା ନଥିଲା, ଆମେ ଆସିକି 27-28 ବର୍ଷ ହେଲା ଏଠି ରହିଲୁଣୁ। ସିଏ ଯିଏ ଘର କରିଥିଲେ ସିଏ ପାଣି ଅଳ୍ପ କନେକ୍ସନ ରଖିଥିଲେ, ସେଥିପାଇଁ ଆମେ ଗୋଟିଏ ନଳକୂଅ ଅଛି ଏଠି, ଆଉ ଗୋଟିଏ କୂଅଟିଏ ଅଛି। ଯେତେବେଳେ ଅସୁବିଧା ଆମର ହୁଏ, ଆମେ ଯାଇ ସେଇ କୂଅରୁ ହଉ କି ସେଇ ନଳକୂଅରୁ ହଉ ପାଣି ଆଣିକି ଆମେ ଚଳପ୍ରଚଳ କରୁଛୁ। ଆଉ ଟଏଲେଟର ସୁବିଧା ନଥିଲା, ଗୋଟେ ଉଠା ଟଏଲେଟ ଥିଲା। ତାପରେ ଆମେ ଯେତେବେଳେ ଫ୍ୟାମିଲି ଧରିକି ରହିଲୁ, ଆମେ ଆମର ନିଜେ ସୁବିଧା କରିକି ଟଏଲେଟ ସୁବିଧା କଲୁ। ଟଏଲେଟ ସୁବିଧାରେ ପାଣି କନେକ୍ସନ କରିକି ଆମେ ଆମର ଚଳୁଛୁ। ଯେମିତିକି ବନ୍ୟା ବାତ୍ୟା ପବନ ଝଡ଼ ହେଲେ ଆମକୁ କିଛି ଅସୁବିଧା ନ ହବ, ସେଇ ସୁବିଧା କରିକି ଆମେ ରହିଛୁ।